ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ କ୍ୟାବିନେଟ୍ ବୈଠକଟି ସାତଟା ବିଭାଗର ଦଶଟା ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ। ଜଳସମ୍ପଦ ବିଭାଗର 14,800 କୋଟିରୁ ଅଧିକା ଟଙ୍କାର ଖର୍ଚ୍ଚା ଦାବି ଉପରେ ବିଧାନସଭାନ ଚାଲିଛି ଆଲୋଚନା। ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ୍ ହରିଶ ଟଣ୍ଡନ। ଆଉ ଜଙ୍ଗଲ ଆଉ ଖାଦ୍ୟ ସୁରକ୍ଷା ବାର୍ତ୍ତା ନେଇକରି ଆଜି ସାରା ରାଜ୍ୟରେ ପାଳନ କରାଯାଉଛି ବିଶ୍ୱ ବନ ଦିବସ। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଜ୍ୟ କ୍ୟାବିନେଟ୍ ବୈଠକଟି ସାତଟା ବିଭାଗର ଦଶଟା ପ୍ରସ୍ତାବକେ ମଞ୍ଜୁରୀ ମିଳିଛି ବୋଲି ବିଧାନସଭାନ ସୂଚନା ଦେଇଛନ୍। ବିଧାନସଭା ବଜେଟ୍ ଅଧିବେଶନର 2 ନମ୍ବର ଖେପର 10 ନମ୍ବର ଦିନେ ଆଜି ଉପରବେଲା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଇ ବାବଦେ ସୂଚନା ଦେଇକରି କହିଛନ୍, ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆଉ ଆୟୁଷ୍ମାନ ବୟୋବନ୍ଦନା ଯୋଜନାକେ ରାଇଜେ ଲାଗୁ କରାଯିବା। ଇ ବାବଦେ ଆଇବା 5 ବର୍ଷରେ 27,019 କୋଟି 25 ଲକ୍ଷ ଟଙ୍କାର ବ୍ୟୟ ବରାଦକେ କ୍ୟାବିନେଟ୍ର ମୋହର ମିଳିଛି। ଖଣି ଇଲାକାମାନଙ୍କର ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି DMF ବାବଦ ସଂଶୋଧନକେ କ୍ୟାବିନେଟ୍ର ମୋହର ମିଳିଛି। ସେନ୍ତା ଓଡ଼ିଶା ରାଜ୍ୟ ସଡ଼କ ନୀତି 2025 ପ୍ରସ୍ତାବ, ଓଡ଼ିଶା ରାଜ୍ୟ ରାଜପଥ ବିଲ୍ 2025, ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକେ ବ୍ୟାପକ କରବାର, ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍ ବି ନିୟମାବଳୀ ଆଉ ପାଠପଢ଼ା ସଂଶୋଧନ ଆଇନକେ କ୍ୟାବିନେଟ୍ ମୋହର ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଇତାର ସହିତ ଜଳସମ୍ପଦ ବିଭାଗ, ଇସ୍ପାତ, ପଞ୍ଚାୟତିରାଜ ଆଉ ପାନୀୟ ଜଳବାଗୀର ବିଭାଗର ଭିନ୍ ଭିନ୍ ପ୍ରସ୍ତାବକେ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି ବୋଲି ଭିଲ୍ ମୁଖ୍ୟମନ୍ତ୍ରୀ କହିଛନ୍। ଆଜି ବିଧାନସଭା ମୂଲ ହୋନସାର ବିରୋଧୀ କଂଗ୍ରେସ ସଦସ୍ୟମାନଙ୍କର କିଲ୍ଲାଗଗା ଲାଗି ବାର ବାର ଗୃହ ମୁଲତବୀ ହୋଇଥିଲା। ନାରୀ ସୁରକ୍ଷା ଆଉ ଆଇନ ଶୃଙ୍ଖଳା ବିଷୟଥି ଗୃହ କମିଟି ଗଠନ ଦାବିଥି କଂଗ୍ରେସ ବିଧାୟକମାନେ ଆଜି ଫେର ଘାଏ ଗୃହ ନ ହୋହଲ୍ଲା କରବାରୁ ସକାଳ ବେଲା ଗୃହ ନାଇଁ ଚାଲିପାରି। ସେନ୍ତା ବିଜେଡି ସଦସ୍ୟମାନେ ଭିଲ୍ ଗୃହର ମଝାକେ ଆସିକରି ଗଣମାଧ୍ୟମକେ ଫଟୋ ଉଠାବାର ସ୍ୱାଧୀନତା ଦେବାର ଲାଗି ବାଚସ୍ପତିଙ୍କଠାରେ ଦାବି କରିକରି ହୋହଲ୍ଲା କରିଥିଲେ। ବିରୋଧୀ ସଦସ୍ୟଙ୍କର କିଲ୍ଲାଗଗା ଲାଗି ଆଜି ଗୃହ ଥରଥର କରି 4 ବଜେ ତକ୍ ମୁଲତବୀ ହୋଇଥିଲା। ବିଧାନସଭାନ ଆଜି ବେଲବୁଡ଼େ ଜଳସମ୍ପଦ ବିଭାଗର 14,800 କୋଟିରୁ ଅଧିକା ଟଙ୍କାର ଖର୍ଚ୍ଚା ଦାବି ଉପସ୍ଥାପନ ହୋଇଛି। ଖବର ଲେଖା ହେବାର ତ ବିଭାଗୀୟ ମନ୍ତ୍ରୀ ଦାବି ଉପରେ ଆଲୋଚନା ଜାରି ରଖିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନଙ୍କୁ ନିଯୁକ୍ତି ଦେଇଛନ୍। ଇ ବାବଦେ ଆଇନ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ବାହାରିଛେ। ଜଷ୍ଟିସ୍ ଟଣ୍ଡନ ଏହାଦେ କୋଲକାତା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍। ଇନ ଜନେଇ ଦିଆଯାଇପାରେ ଯେ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନାଙ୍କର ଆହ୍ଲାବାଦ ହାଇକୋର୍ଟକେ ବଦଲି ହୋଇଛେ। ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାରୁ ଆଇବା 24 ତାରିଖ ସୋମବାର ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ 108 ଆମ୍ବୁଲାନ୍ସ ସେବା ସାଙ୍ଗେ 109 ଆମ୍ବୁଲାନ୍ସ ସେବା ମୁଲ କରାଯିବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍। ଏହି ନୂଆ ଆମ୍ବୁଲାନ୍ସ ସେବା ଡାକ୍ତରଖାନାନ ମାହାଲିଆ ମୃତଦେହ ଘରକେ ପହଞ୍ଚାବା ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ସାମାଜିକ ଗଣମାଧ୍ୟମ ଜରିଏ ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଜଙ୍ଗଲ ଆଉ ଖାଦ୍ୟ ମାନେ ଜଙ୍ଗଲ ଆଉ ବିଶ୍ୱ ଖାଦ୍ୟ ଭିତରେ ରହିଥିବାର ଗହୀର ସମ୍ପର୍କେ ବୁଝାଯାଇସି। ଇ ବାର୍ତ୍ତାକେ ନେଇକରି ଆଜି ସାରା ପୃଥିବୀନ ବିଶ୍ୱ ବନ ଦିବସ ପାଳନ କରାଯାଉଛି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ଆଜି ହୋଇଥିବା ରାଜ୍ୟସ୍ତରୀୟ ବିଶ୍ୱ ବନ ଦିବସ ସମାରୋହଟି ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗ ଦେଇକରି ଜଙ୍ଗଲ ସୁରକ୍ଷା ବାବଦେ ସମକୁ ସଚେତନ ରହିବାରକେ ଆହ୍ୱାନ ଦେଇଛନ୍। ଏ ଅବସରରେ ବନ ସୁରକ୍ଷା ଦିଗେ ଉଲ୍ଲେଖନୀୟ ଅବଦାନ ଲାଗି ବହୁତ ଲୋକଙ୍କୁ ସମ୍ମାନିତ କରାଯାଇଥିଲା। ସେଥିର୍ ଭିତରେ ସମ୍ବଲପୁର ଜିଲ୍ଲା ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଫରେଷ୍ଟର ସଞ୍ଜୀବ କୁମାର ପଣ୍ଡାଙ୍କୁ ଏ ବଛରର ଶ୍ରେଷ୍ଠ ଫରେଷ୍ଟର ଭାବେ ପୁରସ୍କୃତ କରାଯାଇଛି। ସମ୍ବଲପୁର ଜିଲ୍ଲା ଜୁଜୁମୁରା ସଦର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଭିନ୍ ଭିନ୍ ବନ ସୁରକ୍ଷା ସମିତିନୁ କର୍ମଚାରୀମାନେ ଯୋଗ ଦେଇଥିଲେ। ଅତିଥିମାନେ ଜଙ୍ଗଲ ସୁରକ୍ଷାକେ ନେଇକରି ସଚେତନ କରିଥିଲେ। ବଲାଙ୍ଗୀର ଜିଲ୍ଲା ବନଖଣ୍ଡ ସମ୍ମିଳନୀ କକ୍ଷଠାରେ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ବନଖଣ୍ଡ ଏସିଏଫ୍ ଜିତେନ୍ଦ୍ର ସାହୁଙ୍କର ସଭାପତିତ୍ୱଥି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଜଙ୍ଗଲ ସୁରକ୍ଷିତ ରହିଲେ ମନୁଷ୍ୟ ସୁରକ୍ଷିତ ରହିବେ ବୋଲି କହିଛନ୍। ବରଗଡ଼ ଜିଲ୍ଲାନୁ ହୋଇଥିବା ଜିଲ୍ଲାସ୍ତରୀୟ ବନ ଦିବସ କାର୍ଯ୍ୟକ୍ରମଟି ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ବିଜେପୁର ବିଧାୟକ ସନତ ଗଡ଼ତିଆ, ସମ୍ବଲପୁର ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଟି ଅଶୋକ କୁମାର ଆର୍ ଭିନ୍ ଭିନ୍ ଅଧିକାରୀମାନେ ଯୋଗ ଦେଇକରି ଜଙ୍ଗଲ ସୁରକ୍ଷାକେ ନେଇକରି ଆହ୍ୱାନ ଦେଇଥିଲେ। ଏହି ଅବସରରେ ବନ ବିଭାଗ ତରଫୁ ସହରେ 5 କିଲୋମିଟର ଗଣଦୌଡ଼ ହୋଇଥିଲା। ପରିବେଶ ସୁରକ୍ଷା ଦିଗେ କାମ କରିଥିବା ଲୋକକୁ ଇନୁ ସମ୍ମାନିତ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ବନ ବିଭାଗ ତରଫୁ ହୋଇଥିବାର ବନ ଦିବସ କାର୍ଯ୍ୟକ୍ରମଟି ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା ସଭାପତିତ୍ୱ କରିକରି ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି ଆଉ ସବୁଜ ପରିବେଶ ତିଆରି କରବାରଟା ଆଜି ଆହ୍ୱାନ ହୋଇଛି ବୋଲି କହିଛନ୍। ଏ ଅବସରରେ ବନ ସୁରକ୍ଷା ଦିଗେ ପ୍ରଶଂସନୀୟ କାମ କରିଥିବା ଲୋକକୁ ପୁରସ୍କୃତ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଖଡ଼ିଆଲ ବନଖଣ୍ଡ ତରଫୁ ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ 4 କିଲୋମିଟର ଗୋଟିଏ ସାଇକେଲ ରାଲି ହୋଇଥିଲା। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଖଡ଼ିଆଲ ବ୍ଲକ ଅଧ୍ୟକ୍ଷା ଯୋଗ ଦେଇକରି ଜଙ୍ଗଲ ଓ ପରିବେଶ ସୁରକ୍ଷା ସବୁ ନାଗରିକଙ୍କ ନୈତିକ ଦାୟିତ୍ୱ ବୋଲି କହିଛନ୍। ଖଡ଼ିଆଲ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଅଧ୍ୟକ୍ଷତା କରିକରି ଲୋକଙ୍କର ସହଭାଗିତା ଆର୍ ସହଯୋଗଥି ଜଙ୍ଗଲ, ଜଙ୍ଗଲି ଜନ୍ତୁ ଆର୍ ଜଙ୍ଗଲି ଖାଦ୍ୟର ସୁରକ୍ଷା ହୋଇପାରବା ବୋଲି କହିଛନ୍। ରାଇଜେ ବଢ଼ତି ଖରାକେ ନଜରଥି ରଖିକରି ଆଜିଠାନୁ ସବୁ ସରକାରୀ ଆର୍ ବେସରକାରୀ ବିଦ୍ୟାଳୟମାନଙ୍କେ 1-12 ଶ୍ରେଣୀ ତକ ସକାଲ ପଢ଼ା ମୁଲ ହୋଇଛେ। ସକାଳର 6:30-10:30 ତକ ବିଦ୍ୟାଳୟମାନଙ୍କେ ପାଠପଢ଼ା ହେଉଛେ। ଜିଲ୍ଲାପାଳମାନେ ପାଣିପାଗ ଆର୍ ନିଜର ଇଲାକାର ଖରାର ସ୍ଥିତିକେ ନଜରଥି ରଖିକରି ଦରକାର ପଡ଼ିଲେ ବିଦ୍ୟାଳୟମାନଙ୍କର ସମୟ ବଦଳେଇ ପାରବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫୁ କୁହାଯାଇଛେ। ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟମାନଙ୍କେ ଖରାର ମୁକାବିଲା ଲାଗି ସତର୍କତାମୂଳକ ପରାମର୍ଶ ଦେବାର୍କେ ଶିକ୍ଷକମାନଙ୍କୁ କୁହାଯାଇଛେ। ସେନ୍ତା ଉଚ୍ଚଶିକ୍ଷା ବିଭାଗ ତରଫୁ ବି ଖରାର ଲାଗି ସକାଳ ପଢ଼ା ଆର୍ ପରୀକ୍ଷା କରବାର୍କେ ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛେ। ପୁରୀ ରଥଯାତ୍ରାକେ ଶୃଙ୍ଖଳିତ ଭାବେ ଆୟୋଜନ କରବାର୍ ଲାଗି ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଭିନ୍ ଭିନ୍ ବିଭାଗର ଅଧିକାରୀମାନଙ୍କର ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ରଥକାଠ ଯୋଗାବାର, ବସୁଙ୍ଗା ପାଟ, ଚନ୍ଦନ ଆର୍ କତା ଦୌଡ଼ି ଯୋଗାବାର ବାବଦେ ଆଲୋଚନା କରାଯାଇଥିଲା। ଯେତ୍କି ଦରକାର ବସୁଙ୍ଗା ପାଟ ଆର୍ ଚନ୍ଦନ ମହଜୁଦ ଥିଲାବେଳେ ରଥଯାତ୍ରା ଆଗୁନୁ ଠିକ୍ ସମୟଥି ବାକି ରହିଥିବା ରଥକାଠ ଭିଲ୍ ପହଞ୍ଚାବାର୍ ଲାଗି ବନ ବିଭାଗକେ ଦାୟିତ୍ୱ ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ବୈଠକରୁ ସୂଚନା ଦେଇଛନ୍। କବିମାନଙ୍କୁ ସମ୍ମାନ ଦେବାର, କବିତାକେ ତହକାବାର୍ ଲାଗି ଆଜି ବିଶ୍ୱ କବିତା ଦିବସ ପାଳନ କରାଯାଉଛେ। ମିଳିତ ଜାତିସଂଘର ଶୈକ୍ଷିକ ବୈଜ୍ଞାନିକ ଆର୍ ସାଂସ୍କୃତିକ ସଂଗଠନ ୟୁନେସ୍କୋ ତରଫୁ ଆଜିର ଦିନକେ ବିଶ୍ୱ କବିତା ଦିବସ ଭାବେ ପାଳନ କରବାର୍ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଆଜି ଓଡ଼ିଶାର ଭିନ୍ ଭିନ୍ ଜାଗା ନଭିଲ୍ ବିଶ୍ୱ କବିତା ଦିବସ ସମାରୋହମାନ ଆୟୋଜନ କରାଯାଉଛେ। ଏପ୍ରିଲ ମାସେ ହେବାର୍କେ ଥିବାର ଶିଶୁ ବାଟିକାର ଖଡ଼ିଛୁଆଁ ଆଉ ପ୍ରବେଶ ଉତ୍ସବ ଲାଗି ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗ ତରଫୁ କମ୍ଲି ବଜାର ଗୁଆଲାପଡ଼ା ଇଲାକାନ ଆଜି ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ବାଣ୍ଟବାର କାର୍ଯ୍ୟକ୍ରମ ମୂଲ ହୋଇଛି। ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଆର୍ ଧନକୌଡ଼ାର ଗୋଷ୍ଠୀ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ଛୁଆମାନଙ୍କର ଘର ଘର ଯାଇକରି ନିମନ୍ତ୍ରଣ ପତ୍ର ବାଣ୍ଟିଛନ୍। ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅଧୀନ ପାଟଧରା ଜଙ୍ଗଲ ଭିତରୁ ଆଜି ମାଓ କ୍ୟାମ୍ପ ଠାପ କରାଯାଇଛି। ସିଆର୍ପିଏଫ୍ ଆର୍ ଡିଭିଏଫ୍ ଯବାନମାନେ ମିଶିକରି କମ୍ବିଂ ଅପରେସନ୍ ଚଲେଇଥିଲା ବେଳକେ ଦିନର 11 ବଜେ ଜଙ୍ଗଲ ଭିତର ଛତାପାନି ଗାଁ ପାଖେ ମାଓ କ୍ୟାମ୍ପନୁ ବହୁତଟେ ମାଓ ସାମାନ ଜବତ କରିଛନ୍ ବୋଲି ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲାର ତ୍ରିବେଣୀ ସଙ୍ଗମଠାରେ ସ୍ୱର୍ଣ୍ଣପ୍ରୟାଗ ରାମେଶ୍ୱର ପୀଠନ ଚାଲିଥିବା ଶ୍ରୀଜଗନ୍ନାଥ ମହୋତ୍ସବର 2 ନମ୍ବର ଦିନେ ଆଜି ଶ୍ରଦ୍ଧାଳୁଙ୍କ ଜବର ଭିଡ଼ ଲାଗିଥିଲା। ପଞ୍ଚକୁଣ୍ଡୀୟ ଯଜ୍ଞ ସାଙ୍ଗେ ମହାପ୍ରଭୁଙ୍କର 32ଟା ବେଶ ଆର୍ ଶ୍ରଦ୍ଧାଳୁଙ୍କର ବିଷ୍ଣୁ ସହସ୍ର ନାମ ପାଠ ସେ ଜାଗାନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ରାଜ୍ୟର ବଡ଼ଭାଗେ ଜାଗାନ ଆଇବା 24 ଘଣ୍ଟା ଭିତରେ ଧୁକାଗଡ଼ି ସାଙ୍ଗେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଏ ସମୟଥି ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ସହିତ 9ଟା ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ଜବର ବର୍ଷାକେ ନେଇକରି ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେନ୍ତା 11ଟା ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତାତି ଟିକେ କମିକରି ଆଜି ରାଜ୍ୟର ସବୁ ସହରରେ ତାପମାତ୍ରା 40 ଡିଗ୍ରୀ ତଳେ ରହିଥିଲା। ସେ ମୁଖ୍ୟ ଖବର ଫେରଗାଏ। ରାଜ୍ୟ କ୍ୟାବିନେଟ୍ ବୈଠକଟି 7ଟା ବିଭାଗର 10ଟା ପ୍ରସ୍ତାବକେ ମିଳିଲା ମଞ୍ଜୁରୀ। ଜଳସମ୍ପଦ ବିଭାଗର 14,800 କୋଟିନୁ ଅତକା ଟଙ୍କାର ଖର୍ଚ୍ଚା ଦାବି ଉପରେ ବିଧାନସଭାନ ଚାଲିଛି ଆଲୋଚନା। ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ୍ ହରିଶ ଟଣ୍ଡନ। ଆଉ ଜଙ୍ଗଲ ଓ ଖାଦ୍ୟ ସୁରକ୍ଷା ବାର୍ତ୍ତା ନେଇକରି ଆଜି ସାରା ରାଇଜେ ପାଳନ କରାଯାଉଛେ ବିଶ୍ୱ ବନ ଦିବସ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।